ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପ୍ରଦର୍ଶନ ଲାଗି ଆଜି ସାରା ଦେଶରେ ଅନୁଷ୍ଠିତ ହେବ ବିକଶିତ ଭାରତ ବିଲ୍ଡାଥନ୍ 2025। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଲାଗି ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ରାଜସ୍ଥାନରେ ଆଜି 9,300 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗାଜାରେ ଯୁଦ୍ଧ ସମାପ୍ତ କରି ଆନ୍ତର୍ଜାତିକ ଶାନ୍ତି ଚୁକ୍ତି ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ଆଜି ଇଜିପ୍ଟରେ ଅନୁଷ୍ଠିତ ହେବ ବୈଠକ ଏବଂ ଭାରତ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ 173 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିବ ୱେଷ୍ଟଇଣ୍ଡିଜ୍। ଭାରତର ସର୍ବବୃହତ ହାକାଥନ୍ ବିକଶିତ ଭାରତ ବିଲ୍ଡାଥନ୍ 2025 ଆଜି ସକାଳ 10:00 ରାତି 11:00 ମଧ୍ୟରେ ଅନୁଷ୍ଠିତ ହେବ। ଏହି ଅଧୀନରେ ଦେଶବ୍ୟାପୀ ବିଦ୍ୟାଳୟ ଏବଂ ଶିକ୍ଷକମାନଙ୍କୁ ସାମିଲ କରାଯାଇ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସୃଜନଶୀଳତା ଓ ସମସ୍ୟା ସମାଧାନ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ମଞ୍ଚ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ ସ୍ତରରେ ନବସୃଜନର ସଂସ୍କୃତିକୁ ସୁଦୃଢ଼ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମନିର୍ଭର ଭାରତ, ସ୍ୱଦେଶୀ, ଭୋକାଲ୍ ଫର୍ ଲୋକାଲ୍ ଏବଂ ସମୃଦ୍ଧ ଭାରତ ଉପରେ ପ୍ରତିବଦ୍ଧତା ସୃଷ୍ଟି କରିବା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ଅଟଳ ଇନୋଭେସନ୍ ମିଶନ ଏବଂ ନୀତି ଆୟୋଗ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମର ସିଧା ପ୍ରସାରଣ vbb.mic.gov.in ପୋର୍ଟାଲ୍ ଏବଂ ସ୍କୁଲ ଇନୋଭେସନ୍ ମାରାଥନ୍ .org ୱେବ୍ସାଇଟ୍ ମାଧ୍ୟମରେ କରାଯିବ। ଏହି ବିଲ୍ଡାଥନ୍ରେ 1 କୋଟି ଟଙ୍କାର ପୁରସ୍କାର ରହିଥିବା ବେଳେ 10 ଜଣ ଜାତୀୟ ସ୍ତରୀୟ ବିଜେତା, 100 ଜଣ ରାଜ୍ୟସ୍ତରୀୟ ଏବଂ 1000 ଜଣ ଜିଲ୍ଲାସ୍ତରୀୟ ବିଜେତାଙ୍କୁ ପ୍ରଦାନ କରାଯିବ। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହିତ 20 ଜିଲ୍ଲାର 122 ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଚଳିତ ମାସ 20 ରହିଛି। 21 ପ୍ରାର୍ଥୀପତ୍ର ଯାଞ୍ଚ ଏବଂ 23 ସୁଦ୍ଧା ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତା ନଭେମ୍ବର 11 ଭୋଟ୍ ଗ୍ରହଣ ହେବ। ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ନଭେମ୍ବର 14 243 ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହେବ। ମୋଟ 7,42,00,000 ଅଧିକ ଭୋଟର ମତଦାନ ପ୍ରକ୍ରିୟାରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ଦିନ ବିହାରର ବୁଥ୍ସ୍ତରୀୟ ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମେରା ବୁଥ୍ ସବ୍ସେ ମଜବୁତ୍ ଅଭିଯାନରେ ଅଂଶଗ୍ରହଣ କରି ପରାମର୍ଶ ଦେବା ଲାଗି ଦଳୀୟ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି। କେତେଜଣ ଦଳୀୟ କର୍ମୀଙ୍କ ସହ ପ୍ରଧାନମନ୍ତ୍ରୀ ସିଧାସଳଖ କଥାବାର୍ତ୍ତା କରିବେ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ ଜୟପୁରରେ ପହଞ୍ଚିବେ। ଏହି ଗସ୍ତ କାଳରେ ସେ ନୂଆ ଅପରାଧିକ ଆଇନ, ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଅଧିନିୟମ ଲାଗୁ ହେବାର 1 ବର୍ଷ ପୂର୍ତ୍ତି ଅବସରରେ ଏକ ରାଜ୍ୟସ୍ତରୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ଆଜିଠାରୁ 18 ପର୍ଯ୍ୟନ୍ତ ହେବାକୁ ଥିବା ଏହି 6-ଦିନିଆ ପ୍ରଦର୍ଶନୀରେ ନୂତନ ଅପରାଧିକ ଆଇନର ବିଭିନ୍ନ ଦିଗ ଓ ଏହାର ପ୍ରଭାବ ସମ୍ପର୍କରେ ଉପସ୍ଥାପନ କରାଯିବ। ପରେ ଶ୍ରୀ ଶାହା ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶାହା ରାଜସ୍ଥାନ ବିଶ୍ୱ ନିବେଶ ସମ୍ମିଳନୀ 2024 ନିମନ୍ତେ 4,00,000 କୋଟି ଟଙ୍କାର ଏକ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ରାଜସ୍ଥାନରେ 9,300 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ଶାହା ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତକାଳରେ ଶ୍ରୀ ଶାହା ଛାତ୍ରଛାତ୍ରୀମାନଙ୍କ ୟୁନିଫର୍ମ ନିମନ୍ତେ 260 କୋଟି ଟଙ୍କା ଏବଂ ଦୁଗ୍ଧ ଉତ୍ପାଦକମାନଙ୍କ ପାଇଁ ସବ୍ସିଡି ସ୍ୱରୂପ 364 କୋଟି ଟଙ୍କା ହସ୍ତାନ୍ତର କରିବେ। ଆଜିଠାରୁ ରାଜସ୍ଥାନରେ 150 ୟୁନିଟ୍ ମୁକ୍ତ ବିଜୁଳି ଯୋଜନାର ଶ୍ରୀ ଶାହା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। କାନାଡ଼ା ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ 2-ଦିନିଆ ଭାରତ ଗସ୍ତରେ ଆସି ଗତକାଲି ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତକାଳରେ ସେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଶ୍ରୀମତୀ ଆନନ୍ଦଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ସହ ଭାରତ କାନାଡ଼ା ସମ୍ପର୍କକୁ ଆହୁରି ମଜବୁତ କରିବା। ଚଳିତ ବର୍ଷ ଜୁନ୍ ମାସରେ କାନାଡ଼ାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗାଜାରେ ଯୁଦ୍ଧ ସମାପ୍ତ କରି ଆନ୍ତର୍ଜାତିକ ଶାନ୍ତି ଚୁକ୍ତି ଚୂଡ଼ାନ୍ତ କରିବା ନେଇ ଆଜି ଇଜିପ୍ଟରେ ବୈଠକ ଅନୁଷ୍ଠିତ ହେବ। ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତେହ ଅଲ ସିସି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଠକରେ ସହ ଅଧ୍ୟକ୍ଷତା କରିବେ। ଏଥିରେ 20ଟିରୁ ଅଧିକ ଦେଶର ନେତାମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ବୈଠକରେ ଗାଜା ଷ୍ଟ୍ରିପ୍ରେ ସଂଘର୍ଷ ଶେଷ କରିବା, ଆଞ୍ଚଳିକ ଶାନ୍ତି ପ୍ରୟାସ ବୃଦ୍ଧି ଏବଂ ପଶ୍ଚିମ ଏସିଆରେ ସୁରକ୍ଷା ଦୃଢ଼ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ। କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଗାଜା ଶାନ୍ତି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କାଏରୋରେ ପହଞ୍ଚିସାରିଥିବା ସୂଚନା ଦେଇଛନ୍ତି। ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଓ ହମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ବୈଠକକୁ ସ୍ୱାଗତ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ଫଳରେ ଏହି ଶାନ୍ତି ଚୁକ୍ତି ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। କାଏରୋ ପକ୍ଷରୁ କୁହାଯାଇଛି, ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନା ଅନ୍ତର୍ଗତ ଯୁଦ୍ଧ ସମାପ୍ତ କରି ଆନ୍ତର୍ଜାତିକ ସମର୍ଥନ ହାସଲ କରିବା ଦିଗରେ ଏହି ବୈଠକ ସହାୟକ ହେବ। ତେବେ ଆଜିର ବୈଠକରେ ଇସ୍ରାଏଲ, ହମାସ ଏବଂ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷ ଯୋଗଦେବେ ନାହିଁ। ଗତ ଶୁକ୍ରବାର ଦିନ ଇଜିପ୍ଟ, କତାର ଏବଂ ତୁର୍କୀର ମଧ୍ୟସ୍ଥତାରେ 3 ଦିନ ଧରି ଆଲୋଚନା ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଚୂଡ଼ାନ୍ତ ହୋଇଥିଲା। ଅସ୍ତ୍ରବିରତି ଅନୁଯାୟୀ ଗାଜାରୁ ଇସ୍ରାଏଲି ସୈନ୍ୟ ଅପସାରଣ ଏବଂ ପଣବନ୍ଦୀ ଓ ବନ୍ଦୀମାନଙ୍କୁ ମୁକ୍ତ କରିବା ବିଷୟ ମଧ୍ୟ ଚୂଡ଼ାନ୍ତ ହୋଇଥିଲା। ବିପର୍ଯ୍ୟୟର ମୁକାବିଲା କରିବା ଏବଂ ଏଥିଲାଗି ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱସ୍ତରରେ ଆନ୍ତର୍ଜାତିକ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ପାଳନ କରାଯାଉଛି। ଏହି ଦିବସରେ ଲୋକମାନଙ୍କୁ ଅଧିକ ବିପର୍ଯ୍ୟୟ ବିରୋଧୀ ସମ୍ପ୍ରଦାୟ ଗଠନ କରିବା ଲାଗି ଉତ୍ସାହିତ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିପର୍ଯ୍ୟୟ ନୁହେଁ, ପାଣ୍ଠି ସ୍ଥିରତା। ବିଶ୍ୱସ୍ତରରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ପାଣ୍ଠି ଯୋଗାଣ କରିବା ଉପରେ ଆଜିର ଦିନରେ ଗୁରୁତ୍ୱ ଦିଆଯାଉଛି। 1999 ଜାତିସଂଘ ସାଧାରଣ ସଭାରେ ଏହି ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ସୂଚନା ଅନୁଯାୟୀ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ $202 ବିଲିୟନ୍ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହା ବୃଦ୍ଧି ପାଇବାରେ ଲାଗିଛି। ଏକ ଆକଳନ ଅନୁଯାୟୀ ଭାରତର 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରତ୍ୟେକ ବର୍ଷ ବାତ୍ୟା, ଭୂମିକମ୍ପ, ଭୂସ୍ଖଳନ, ବନ୍ୟା ଏବଂ ଦୁର୍ଭିକ୍ଷ ଭଳି ବିପର୍ଯ୍ୟୟର ସାମ୍ନା କରିଥାଏ। ଏହାର ମୁକାବିଲା ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର ବଜେଟ୍ ଆବଣ୍ଟନ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବିକଶିତ କରାଯାଇଛି। ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଏକ ସହରସ୍ଥିତ ରେସ୍ତୋରାଁରେ ଜଣେ ଅଜଣା ଆତତାୟୀଙ୍କ ଗୁଳିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି। ସେଠାକାର ଅଧିକାରୀ କହିଛନ୍ତି, ରାତି ପ୍ରାୟ ଗୋଟାଏ ବେଳେ ଗୁଳିକାଣ୍ଡ ଘଟଣା ଘଟିଥିଲା ଏବଂ ସେଥିରେ ଅନେକ ଲୋକ ଆହତ ହୋଇଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋରିନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅନ୍ଲାଇନ୍ ଏବଂ ସାମାଜିକ ଗଣମାଧ୍ୟମ ଅପରାଧରୁ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଗୁରୁଗ୍ରାମର ସାଇବର ଅପରାଧ ଆରକ୍ଷୀ ଅଧୀକ୍ଷକ ପ୍ରିୟାଂଶୁ ଦିୱାନ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 011-2331-4444 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-940-44 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଉପଲବ୍ଧ ହେବ। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ୱେଷ୍ଟଇଣ୍ଡିଜ୍ ଗତକାଲିର ସ୍କୋର 173 ରନ୍ରୁ ଦ୍ୱିତୀୟ ଇନିଂସ ଜାରି ରଖିବ। ଦିଲ୍ଲୀର ଅରୁଣ ଜେଟ୍ଲୀ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ 9:30 ମ୍ୟାଚ୍ ଆରମ୍ଭ ହେବ। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତୀୟ ମହିଳା ଦଳକୁ 3 ୱିକେଟ୍ରେ ପରାସ୍ତ କରିଛି। ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସିଆ କପ୍ ଚାଇନା 2026 ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଗ୍ରୁପ୍ ସି'ର ଏକ ମ୍ୟାଚ୍ରେ ଆଜି କିର୍ଗିଜ୍ ସହ ମ୍ୟାଚ୍ ଖେଳିବ। ଭାରତୀୟ ସମୟ 6:30 ସମୟରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ପ୍ରଦର୍ଶନ ଲାଗି ଆଜି ସାରା ଦେଶରେ ଅନୁଷ୍ଠିତ ହେବ ବିକଶିତ ଭାରତ ବିଲ୍ଡାଥନ୍ 2025। ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଲାଗି ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ରାଜସ୍ଥାନରେ ଆଜି 9,300 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। গাজার যুদ্ধ সমাপ্ত করে আন্তর্জাতিক শান্তি চুক্তি চূড়ান্ত করা উদ্দেশ্যে আজ ইজিপ্টে অনুষ্ঠিত হব বৈঠক এবং ভারত ওয়েস্টইন্ডিজ ক্রিকেট টেস্ট ম্যাচের আজ চতুর্থ দিনের 173 রনর দ্বিতীয় ইনিংস জারি রাখব ওয়েস্টইন্ডিজ। সংবাদ শেষ হল।